ଜିରିମିୟ ଅଧ୍ୟାୟ ସଇଁତିରିଶ ଅନନ୍ତର ଜିହୋଆକିମର ପୁତ୍ର କନିୟର ପଦରେ ଯୋଶିଅର ପୁତ୍ର ସିଦିକିୟ ରାଜା ହୋଇ ରାଜତ୍ୱ କଲା। ବାବିଲର ରାଜା ନବୁଖଦ୍ରିଶ୍ଚର ତାହାକୁ ଜିହୁଦା ଦେଶର ରାଜା କରିଥିଲା। ମାତ୍ର ସେ କିଏବା ତାହାର ଦାସମାନେ ଅବା ଦେଶସ୍ଥ ଲୋକମାନେ ଜିରିମିୟ ଭବିଷ୍ୟତ ବକ୍ତାଙ୍କ ଦ୍ୱାରା କଥିତ ସଦାପ୍ରଭୁଙ୍କ ବାକ୍ୟରେ ମନୋଯୋଗ କଲେ ନାହିଁ। ପୁଣି ସିଦିକିୟ ରାଜା ସେଲିମିୟର ପୁତ୍ର ଜିହୁଖଲକୁ ଓ ମାସେୟର ପୁତ୍ର ସଫନୀୟ ଯାଜକକୁ ଜିରିମିୟ ଭବିଷ୍ୟତ ବକ୍ତାଙ୍କ ନିକଟକୁ ପଠାଇ କହିଲା, ବିନୟ କରୁଅଛୁ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ତୁମ୍ଭେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର। ସେହି ସମୟରେ ଜିରିମିୟ ଲୋକମାନଙ୍କ ମଧ୍ୟରେ ଗତାୟତ କରୁଥିଲେ, କାରଣ ସେମାନେ ତାଙ୍କୁ କାରାଗାରରେ ବନ୍ଦୀ କରିନଥିଲେ। ଆଉ ଫାରର ସୈନ୍ୟ ମିଶର ଦେଶରୁ ବାହାର ହୋଇ ଆସିଥିଲେ, ଏଣୁ ଜିରୁସାଲମ ଅବରୋଧକାରୀ କଲ୍ଦିୟମାନେ ସେମାନଙ୍କର ସମାଚାର ଶୁଣି ଜିରୁସାଲମରୁ ଚାଲିଗଲେ। ସେତେବେଳେ ଜିରିମିୟ ଭବିଷ୍ୟତ ବକ୍ତାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଆମ୍ଭ ନିକଟରେ ପଚାରିବା ପାଇଁ ତୁମ୍ଭମାନଙ୍କୁ ପଠାଇଅଛି ଯେ ଜିହୁଦାର ରାଜା, ତାହାକୁ ତୁମ୍ଭେମାନେ ଏହି କଥା କହିବ, ଦେଖ ତୁମ୍ଭମାନଙ୍କର ସାହାଯ୍ୟ ପାଇଁ ଫାରର ଯେଉଁ ସୈନ୍ୟ ବାହାରି ଆସିଅଛନ୍ତି ସେମାନେ ଆପଣାମାନଙ୍କର ନିଜ ଦେଶ ମିଶରକୁ ଫେରିଯିବେ। ପୁଣି କଲ୍ଦିୟମାନେ ପୁନର୍ବାର ଆସି ଏହି ନଗର ବିରୁଦ୍ଧରେ ଯୁଦ୍ଧ କରିବେ ଓ ସେମାନେ ତାହା ହସ୍ତଗତ କରି ଅଗ୍ନିରେ ଦଗ୍ଧ କରିବେ। ସଦାପ୍ରଭୁ ଏହି କଥା କହନ୍ତି, କଲ୍ଦିୟମାନେ ନିଶ୍ଚୟ ଆମ୍ଭମାନଙ୍କ ନିକଟରୁ ଚାଲିଯିବେ, ତୁମ୍ଭେମାନେ ଏହି କଥା କହି ଆପଣାମାନଙ୍କୁ ଭୁଲାଅ ନାହିଁ, କାରଣ ସେମାନେ ଯିବେ ନାହିଁ, ତୁମ୍ଭମାନଙ୍କ ସହିତ ଯୁଦ୍ଧକାରୀ କଲ୍ଦିୟମାନଙ୍କର ସମୁଦାୟ ସୈନ୍ୟକୁ ତୁମ୍ଭେମାନେ ହତାହତ କଲେହେଁ, ଯଦ୍ୟପି ସେମାନଙ୍କ ମଧ୍ୟରୁ କେବଳ ଆହତ ଲୋକ ଅବଶିଷ୍ଟ ରହନ୍ତି, ତଥାପି ସେମାନଙ୍କର ପ୍ରତ୍ୟେକ ଲୋକ ଆପଣା ଆପଣା ତମ୍ବୁରୁ ଉଠିବେ ଓ ଏହି ନଗରକୁ ଅଗ୍ନିରେ ଦଗ୍ଧ କରିବେ। କଲ୍ଦିୟମାନଙ୍କର ସୈନ୍ୟ ଯେଉଁ ସମୟରେ ଫାରର ସୈନ୍ୟ ଭୟରେ ଜିରୁସାଲମରୁ ଚାଲିଯାଇଥିଲେ, ସେ ସମୟରେ ଏପରି ଘଟିଥିଲା ଯେ ଜିରିମିୟ ଆପଣା ଲୋକମାନଙ୍କ ମଧ୍ୟରେ ଆପଣାର ପ୍ରାପ୍ୟ ଅଂଶ ପାଇବା ନିମନ୍ତେ ବିନ୍ୟାମିନ୍ ପ୍ରଦେଶକୁ ଯିବା ପାଇଁ ଜିରୁସାଲମରୁ ବାହାରିଲେ। ପୁଣି ସେ ବିନ୍ୟାମିନ୍ ନାମକ ନଗରଦ୍ୱାରରେ ଉପସ୍ଥିତ ହେବାବେଳେ ସେଠାରେ ପ୍ରହରୀଗଣର ଜଣେ ଅଧ୍ୟକ୍ଷ ଥିଲା, ତାହାର ନାମ ଜିରିୟ। ସେ ହନାନିୟର ପୌତ୍ର ସେଲିମିୟର ପୁତ୍ର। ପୁଣି ସେ ଜିରିମିୟ ଭବିଷ୍ୟତ ବକ୍ତାଙ୍କୁ ଧରି କହିଲା, ତୁମ୍ଭେ କଲ୍ଦିୟମାନଙ୍କର ପକ୍ଷକୁ ଯାଉଅଛ। ସେତେବେଳେ ଜିରିମିୟ କହିଲେ, ଏ ମିଥ୍ୟା କଥା, ମୁଁ କଲ୍ଦିୟମାନଙ୍କ ପକ୍ଷକୁ ଯାଉନାହିଁ। ତଥାପି ଜିରିୟ ଜିରିମିୟଙ୍କ କଥା ନ ଶୁଣି ତାଙ୍କୁ ଧରି ଅଧିପତିମାନଙ୍କ ନିକଟକୁ ନେଇଗଲା। ପୁଣି ଅଧିପତିମାନେ ଜିରିମିୟଙ୍କ ପ୍ରତି କ୍ରୁଦ୍ଧ ହୋଇ ତାଙ୍କୁ ପ୍ରହାର କଲେ ଓ ଜୋନାଥନ ଲେଖକର ଗୃହସ୍ଥିତ କାରାଗାରରେ ରଖିଲେ, କାରଣ ସେମାନେ ସେ ସ୍ଥାନକୁ କାରାଗାର କରିଥିଲେ। ଜିରିମିୟ ସେହି କାରାକୂପ ଓ ତହିଁର କ୍ଷୁଦ୍ର କୋଠରୀରେ ପ୍ରବେଶ କରି ଅନେକ ଦିନ ସେଠାରେ ରହିଲେ। ତହିଁ ଉତାରେ ସିଦିକୀୟ ରାଜା ଲୋକ ପଠାଇ ତାଙ୍କୁ ଅଣାଇଲା, ଆଉ ରାଜା ଆପଣା ଗୃହରେ ତାଙ୍କୁ ଗୋପନରେ ପଚାରିଲା, ସଦାପ୍ରଭୁଙ୍କ ନିକଟରୁ କୌଣସି ବାକ୍ୟ ଆସିଅଛି କି? ତହିଁରେ ଜିରିମିୟ କହିଲେ, ଆସିଅଛି। ସେ ଆହୁରି କହିଲେ, ଆପଣ ବାବିଲ ରାଜାର ହସ୍ତରେ ସମର୍ପିତ ହେବେ। ଆହୁରି ଜିରିମିୟ ସିଦିକୀୟ ରାଜାକୁ କହିଲେ, ଆପଣଙ୍କ ବିରୁଦ୍ଧରେ, ଆପଣଙ୍କ ଦାସଗଣ ବିରୁଦ୍ଧରେ, ଅବା ଏହି ଲୋକମାନଙ୍କ ବିରୁଦ୍ଧରେ ମୁଁ କି ପାପ କରିଅଛି ଯେ ଆପଣମାନେ ମୋତେ କାରାଗାରରେ ରଖିଅଛନ୍ତି? ଆପଣମାନଙ୍କର ଯେଉଁ ଭବିଷ୍ୟତ ବକ୍ତାମାନେ ଆପଣମାନଙ୍କ ନିକଟରେ ଭବିଷ୍ୟତ ବାକ୍ୟ ପ୍ରଚାର କରି କହିଲେ, ବାବିଲର ରାଜା ଆପଣମାନଙ୍କ ବିରୁଦ୍ଧରେ ଓ ଏହି ଦେଶ ବିରୁଦ୍ଧରେ ଆସିବ ନାହିଁ, ସେମାନେ ଏବେ କାହାନ୍ତି? ଏବେ ହେ ମୋର ପ୍ରଭୁ ମହାରାଜ, ବିନୟ କରୁଅଛି, ଶ୍ରବଣ କରନ୍ତୁ। ଆପଣ ଜୋନାଥନ ଲେଖକର ଗୃହକୁ ମୋତେ ଫେରି ନ ପଠାନ୍ତୁ, ନହେଲେ ମୁଁ ସେଠାରେ ମରିଯିବି। ବିନୟ କରୁଅଛି, ମୋର ଏହି ନିବେଦନ ଆପଣଙ୍କ ଛାମୁରେ ସୁଗ୍ରାହ୍ୟ ହେଉ। ତହିଁରେ ସିଦିକୀୟ ରାଜା ଆଜ୍ଞା କରନ୍ତେ, ଲୋକମାନେ ଜିରିମିୟଙ୍କୁ ପ୍ରହରୀ ପ୍ରାଙ୍ଗଣରେ ରଖିଲେ। ପୁଣି ନଗରରେ ସବୁ ରୁଟି ଶେଷ ନହିବା ପର୍ଯ୍ୟନ୍ତ ରୁଟିବାଲାମାନଙ୍କର ପଲ୍ଲୀରୁ ଗୋଟିଏ ଲେଖାଏଁ ରୁଟି ପ୍ରତିଦିନ ତାଙ୍କୁ ଦେଲେ। ଏହି ପ୍ରକାରେ ଜିରିମିୟ ପ୍ରହରୀ ପ୍ରାଙ୍ଗଣରେ ରହିଲେ।